ନମସ୍କାର, ଓଡ଼ିଶା ସରକାରଙ୍କ କୃଷି ବିଭାଗର ନିଃଶୁଳ୍କ ଆମ କୃଷି ସୂଚନା ସେବାକୁ ଆପଣଙ୍କୁ ସ୍ୱାଗତ। ଚାଷୀ ଭାଇମାନଙ୍କ ପାଇଁ କିଛି ବିଶେଷ ସୂଚନା। ଯେଉଁ ଚାଷୀ ଭାଇ ଆଉ ଭଉଣୀମାନେ ଚଳିତ ରବି ଋତୁରେ ବିଭିନ୍ନ ପନିପରିବା ଅମଳ କରୁଛନ୍ତି, ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ନିକଟସ୍ଥ କୃଷିଜାତ ପଦାର୍ଥ ବଜାରକୁ ନେଇ ବିକ୍ରୟ କରିପାରିବେ। ନିଜର ଉତ୍ପାଦିତ ପଦାର୍ଥକୁ ଗାଡ଼ିରେ ନେବା ପାଇଁ କୌଣସି ବାଧା ନାହିଁ। ଏଥିପାଇଁ ନିକଟସ୍ଥ ଗ୍ରାମ କୃଷି କର୍ମଚାରୀ ବା ଉଦ୍ୟାନ କର୍ମଚାରୀଙ୍କ ସହ ଯୋଗାଯୋଗ କରନ୍ତୁ। ଚଳିତ ଖରିଫ ଋତୁ ଆରମ୍ଭ ହୋଇସାରିଛି, ଏହି ସମୟରେ କରୋନା ଭୂତାଣୁ ଜନିତ ବନ୍ଦ ପାଳନ ପରିସ୍ଥିତିରେ ମଧ୍ୟ କୃଷକମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିପାରିବେ, ନିଜର ହେଉ ବା ଭଡ଼ା ସୂତ୍ରରେ ହେଉ କୃଷି ଯନ୍ତ୍ରପାତିର ବ୍ୟବହାର କରିପାରିବେ। ଏଥିପାଇଁ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରନ୍ତୁ। ଅଧିକ ଜାଣିବା ପାଇଁ ଆମ କୃଷି ନମ୍ବର 0674-666-7171 ଗୋଟେ ମିସ୍ କଲ୍ ଦିଅନ୍ତୁ। ମିସ୍ କଲ୍ ଦେଲା ପରେ ଆପଣଙ୍କ ପାଖକୁ ଗୋଟେ କଲ୍ ଆସିବ, କଲ୍ଟିକୁ ଉଠାଇ ଏକ ଟିପି ଆପଣଙ୍କ ପ୍ରଶ୍ନକୁ ରେକର୍ଡ କରନ୍ତୁ। ଧନ୍ୟବାଦ।